ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 14ଟି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର। ଅନିୟମିତତା ସୂଚନା ମିଳିବା ପରେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ଆୟୋଜିତ ୟୁଜିସି ନେଟ୍ ପରୀକ୍ଷା ବାତିଲ, ସିବିଆଇ ତଦନ୍ତ ପାଇଁ ସୁପାରିଶ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜି କଲମ୍ବୋ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଏବଂ ଆଇସିସି ଟି20 ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ। କେନ୍ଦ୍ର ସରକାର 14ଟି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ମହାରାଷ୍ଟ୍ରର ବଦ୍ୟାବନ ବନ୍ଦର ବିକାଶ ଏବଂ ଗୁଜରାଟ ଓ ତାମିଲନାଡୁ ଉପକୂଳରେ ବାୟୁ ଟର୍ମିନାଲ ବିକାଶ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାଛଡ଼ା ବାରଣାସୀ ବିମାନ ବନ୍ଦର ବିକାଶ ନିମନ୍ତେ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକରେ 5ଟି ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। 2024-25 ବର୍ଷ ପାଇଁ 14ଟି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଶ୍ରୀ ବୈଷ୍ଣବ କହିଛନ୍ତି ଧାନ, କପା, ବାଜରା, ମିଲେଟ୍, ଡାଲି ଏବଂ ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଫଳରେ କୃଷକମାନେ ଅଧିକ ଲାଭବାନ ହୋଇପାରିବେ। ସେ କହିଛନ୍ତି ସରକାର ସାରା ଦେଶରେ 2,00,000 ଗୋଦାମ ନିର୍ମାଣ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
ଆଜ କେ ଫୈସଲେ ସେ କିସାନୋଂ କେ ପାସ୍ କରିବ କରିବ 2,00,000 କରୋଡ଼ ରୂପେ ଏମ୍ଏସ୍ପି କେ ଏଭଜ ମେ ଯାଇଙ୍ଗେ କିସାନୋଁ କେ ଖାତୋଁ ମେ। ଦିସ୍ ଇଜ 35,000 କରୋଡ଼ ରୁପିଜ ମୋର ଦେନ୍ ଦି ପ୍ରିଭିୟସ୍ ସିଜନ। 2,00,000 crore rupees will be the total financial implication of the MSP, and this is going to be a very significant improvement in farmers' income.
ଶ୍ରୀ ବୈଷ୍ଣବ କହିଛନ୍ତି ମହାରାଷ୍ଟ୍ରରେ ସବୁ ପାଗ ନିମନ୍ତେ ଅନୁକୂଳ ଏକ ବନ୍ଦର ବିକାଶ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ 76,000 କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରାଯିବ। ବିଶ୍ୱର 10ଟି ଶ୍ରେଷ୍ଠ ବନ୍ଦର ମଧ୍ୟରୁ ଏହା ଅନ୍ୟତମ ହେବ। 2ଟି ପର୍ଯ୍ୟାୟରେ ଏହି ବନ୍ଦରର ବିକାଶ କରାଯିବ। ଏଥିରେ ବାର୍ଷିକ ମାଲ ବୋଝେଇ କ୍ଷମତା 2,30,00,000 ଟନ୍ରୁ ଅଧିକ ହେବ। ସେ କହିଛନ୍ତି ଆଗାମୀ ସମୟରେ ଏହି ବନ୍ଦରର ବିକାଶ ହେବା ପରେ ପ୍ରତିବର୍ଷ ପ୍ରାୟ 12,00,000 ଲୋକଙ୍କୁ ରୋଜଗାର ମିଳିପାରିବ। ଶ୍ରୀ ବୈଷ୍ଣବ କହିଛନ୍ତି ସରକାର ଦେଶରେ ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ବୃଦ୍ଧି ଲାଗି କାର୍ଯ୍ୟ କରୁଛନ୍ତି। ତେଣୁ ସମୁଦ୍ର ଉପକୂଳ ଅଞ୍ଚଳରେ ବାୟୁ ଟର୍ମିନାଲ ସ୍ଥାପନ ଲାଗି ନିଷ୍ପତ୍ତି ହୋଇଛି। ଗୁଜରାଟ ଏବଂ ତାମିଲନାଡୁରେ 500 MW ବିଶିଷ୍ଟ 2ଟି ଯୋଜନା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନ ବନ୍ଦରର ବିକାଶ କାର୍ଯ୍ୟକୁ ମଞ୍ଜୁରୀ ମିଳିଛି। ଏଥିଲାଗି 2,869 କୋଟି ଟଙ୍କା ଖର୍ଚ୍ଚ ହେବ। ସେ କହିଛନ୍ତି ଏହି ବିମାନ ବନ୍ଦର ପରିବେଶ ଅନୁକୂଳ ହେବ। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ରାଷ୍ଟ୍ରୀୟ ଫରେନ୍ସିକ୍ ବ୍ୟବସ୍ଥାର ମୂଳ ଢାଞ୍ଚାରେ ଉନ୍ନତି ଆଣିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାରର ଅଫ୍ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ନିଷ୍ପଭିକୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସରକାର ନିରନ୍ତର ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି କେନ୍ଦ୍ର ସରକାର ସାରା ଦେଶରେ କୃଷକମାନଙ୍କ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ବାରାଣାସୀ ବିମାନ ବନ୍ଦର ବିକଶିତ ହେବା ଫଳରେ ଲୋକମାନଙ୍କ ଜୀବନ ସହଜ ହେବ ଏବଂ କାଶୀ ଦର୍ଶନ ପାଇଁ ଆସିଥିବା ତୀର୍ଥଯାତ୍ରୀମାନେ ସହଜରେ ଯାତାୟତ କରିପାରିବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗୁଜରାଟ ଏବଂ ତାମିଲନାଡୁ ଉପକୂଳରେ ବାୟୁ ପରିଯୋଜନାକୁ ମଞ୍ଜୁରୀ ମିଳିବା ପରେ ଦେଶରେ ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ବୃଦ୍ଧି ହେବା ସହ ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହ୍ରାସ ପାଇବ। ଏହାଦ୍ୱାରା ରୋଜଗାର ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାବ୍ୟତୀତ ମହାରାଷ୍ଟ୍ର ଏକ ବନ୍ଦର ବିକାଶ ଦିଗରେ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଫଳରେ ଆର୍ଥିକ ଗତିବିଧିକୁ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ର କ୍ୟାବିନେଟ୍ର ନିଷ୍ପଭିକୁ ପ୍ରଶଂସା କରିଛନ୍ତି। ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ସରକାର କୃଷକମାନଙ୍କ କଲ୍ୟାଣ ଏବଂ ସମୃଦ୍ଧି ନିମନ୍ତେ ପ୍ରତିବଦ୍ଧ। ମହାରାଷ୍ଟ୍ରରେ ବନ୍ଦର ଯୋଜନାକୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି ଏହା ମାଧ୍ୟମରେ ଦେଶ ସାମୁଦ୍ରିକ କ୍ଷମତାର ସୁଫଳ ପାଇପାରିବ। ଏହାଛଡ଼ା ସାରା ଦେଶରେ ଅତ୍ୟାଧୁନିକ ଫରେନ୍ସିକ୍ ପରୀକ୍ଷାଗାର ପ୍ରତିଷ୍ଠା ହେବା ଦ୍ୱାରା ଅପରାଧିକ ନ୍ୟାୟ ପ୍ରଣାଳୀ ସୁଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି। ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଦ୍ୱାରା ସିକିଲ୍ ସେଲ୍ ବା ରକ୍ତଶିକୁଳି ରୋଗକୁ ପ୍ରତିହତ କରାଯାଇପାରିବ। ଗତକାଲି ବିଶ୍ୱ ସିକିଲ୍ ସେଲ୍ ନିରାକରଣ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର ଏଥିପାଇଁ ଏକ ମିଶନ କାର୍ଯ୍ୟକାରୀ କରିଛନ୍ତି। ଏଦିଗରେ ଜନସଚେତନତା ବୃଦ୍ଧି ସହ ନମୁନା ପରୀକ୍ଷଣ ତଥା ଚିକିତ୍ସା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି। ଚଳିତ ବର୍ଷର ଏଥିପାଇଁ ବାର୍ତ୍ତା ରହିଛି ଉପଯୁକ୍ତ ପଦ୍ଧତିରେ ସମଗ୍ର ବିଶ୍ୱରେ ସିକିଲ୍ ସେଲ୍ର ଉନ୍ନତ ଚିକିତ୍ସା ସେବାକୁ ଆଗେଇ ନେବା।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ, ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ଚଳିତ ମାସରେ ଅନୁଷ୍ଠିତ ୟୁଜିସି ନେଟ୍ ପରୀକ୍ଷା ରଦ୍ଦ ହୋଇଛି। ସରକାର ଏହି ପରୀକ୍ଷାକୁ ରଦ୍ଦ କରିଛନ୍ତି। ନୂଆ ପ୍ରକାରରେ ପୁଣି ଥରେ ୟୁଜିସି ନେଟ୍ ପରୀକ୍ଷା ହେବ ବୋଲି କୁହାଯାଇଛି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ପକ୍ଷରୁ ପରୀକ୍ଷାରେ ଅନିୟମିତତା ହୋଇଥିବା ସୂଚନା ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ମାମଲାର ସିବିଆଇ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଚଳିତ ମାସ 18 ତାରିଖରେ ଦେଶର ବିଭିନ୍ନ ସହରରେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ଦୁଇଟି ସିଫ୍ଟରେ ଏହି ପରୀକ୍ଷା କରାଯାଇଥିଲା। ଗତକାଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରଠାରୁ ପାଇଥିବା ସୂଚନା ଉପରେ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରିଛି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ଶ୍ରୀଲଙ୍କା ଗସ୍ତରେ ଯାଇ କଲମ୍ବୋରେ ପହଞ୍ଚବେ। ଏହି ଗସ୍ତ କାଳରେ ଡକ୍ଟର ଜୟଶଙ୍କର ଦ୍ୱିପକ୍ଷୀୟ ଭାଗିଦାରୀ ନେଇ ଶ୍ରୀଲଙ୍କାର ନେତାମାନଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ନୂଆ ସରକାର ପରେ ଏହା ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ। ଭାରତର ପ୍ରଥମେ ପଡ଼ୋଶୀ ନୀତି ଆଧାରରେ ଶ୍ରୀଲଙ୍କା ସହ ଭାରତର ସମ୍ପର୍କକୁ ଏହି ଗସ୍ତ ସୂଚାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ପାଳନର ଅବ୍ୟବହିତ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଶଶାଙ୍କ ଆସନର ଭିଡ଼ିଓ ଚିତ୍ର ପୋଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟ ଉପରେ ଏହି ଆସନର ଥିବା ସକାରାତ୍ମକ ପ୍ରଭାବ ଉପରେ ଭିଡ଼ିଓ ଚିତ୍ରରେ ଦର୍ଶାଯାଇଛି। ମାନସିକ ଏବଂ ଶାରୀରିକ ସୁସ୍ଥତା ବଜାୟ ରଖିବାରେ ଏହି ଆସନର ବିଶେଷ ଉପକାରିତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଚ୍ଚ ରକ୍ତଚାପ ଏବଂ ଆର୍ଥ୍ରାଇଟିସ୍ ରୋଗର ନିରାକରଣ ଦିଗରେ ଏହି ଆସନ ବିଶେଷ ଫଳପ୍ରଦ ହୋଇଥାଏ ବୋଲି ଭିଡ଼ିଓ ଚିତ୍ରରେ ଦର୍ଶାଯାଇଛି। କର୍ଣ୍ଣାଟକ ଆୟୁଷ ବିଭାଗ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏକ ଦଶଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ସ୍କାଉଟ୍ସ ଗାଇଡ୍ସ, ଅଙ୍ଗନବାଡ଼ି କର୍ମୀ ଏବଂ ବେଙ୍ଗାଲୁରୁ ଆପାର୍ଟମେଣ୍ଟ ମାଲିକ ସଂଘର କର୍ମକର୍ତ୍ତା ସାମିଲ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ କମିଶନର ଶ୍ରୀ ଶ୍ରୀନିବାସ ଆକାଶବାଣୀକୁ କହିଛନ୍ତି, ଗତ 10 ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଶେଷ ହେବ। ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଆର୍ଥିକ ସେବା ଯୋଗାଇଦେବା ନିମନ୍ତେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ରିୟା ମନି ଟ୍ରାନ୍ସଫର ସହ ବୁଝାମଣା କରିଛି। ଦେଶ ତଥା ଦେଶ ବାହାରେ ରିୟା ମନି ଟ୍ରାନ୍ସଫର କାର୍ଯ୍ୟ କରୁଥିବାବେଳେ ଦେଶ ଭିତରେ ଗ୍ରାହକମାନେ ଆବଶ୍ୟକ ସମୟରେ ନିଜ ଘର ପାଖରେ ବ୍ୟାଙ୍କ ସେବା ପାଇପାରିବେ ଏବଂ ଆବଶ୍ୟକ ଅର୍ଥ ଉଠାଣ କରିପାରିବେ। ଯୋଗାଯୋଗ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଦେଶ ଭିତରେ 25,000 ଅଧିକ ଡାକଘରେ ଏହି ସୁବିଧା ମିଳିପାରିବ। ଏହାଦ୍ୱାରା 1,00,000 ଅଧିକ ସ୍ଥାନରେ ଲୋକମାନଙ୍କୁ ଆର୍ଥିକ ସେବା ଯୋଗାଇ ଦିଆଯାଇପାରିବ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଆଇସିସି ଟି20 ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 18 ରନ୍ରେ ଆମେରିକାକୁ ପରାସ୍ତ କରିଛି। ଆଜି ଗ୍ରୁପ୍ 1ର ସୁପର 8 ପର୍ଯ୍ୟାୟରେ ଭାରତ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ। ବ୍ରିଜ୍ଟାଉନ୍ର କେନ୍ସିଂଟନ୍ ଓଭାଲ୍ଠାରେ ଭାରତୀୟ ସମୟ ରାତି 8ଟାରେ ଏହି ମ୍ୟାଚ୍ ଖେଳାଯିବ। ଆଜି ସକାଳ 6ଟାରୁ ଡ୍ୟାରେନ୍ ସାମି ନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଚାଲିଛି। ଏହି ସୁପର 8 ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବୋଲିଂ କରୁଛି। ବର୍ତ୍ତମାନ ସୁଦ୍ଧା ୱେଷ୍ଟଇଣ୍ଡିଜ୍ 15 ଓଭର୍ରେ 2 ୱିକେଟ୍ ହରାଇ 137 ରନ୍ ସଂଗ୍ରହ କରିଛି। 14ଟି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର। ଅନିୟମିତତା ସୂଚନା ମିଳିବା ପରେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ଆୟୋଜିତ ୟୁଜିସି ନେଟ୍ ପରୀକ୍ଷା ବାତିଲ, ସିବିଆଇ ତଦନ୍ତ ପାଇଁ ସୁପାରିଶ, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜି କଲମ୍ବୋ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆଇସିସି ଟି ଟ୍ୱେଣ୍ଟି ବିଶ୍ୱକପ୍ର ସୁପର ଏଇଟ୍ ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ।